ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଦେଶବ୍ୟାପୀ ଆଜି ଆନନ୍ଦ ଉଲ୍ଲାସର ସହ ରଙ୍ଗ ତଥା ଭାଇଚାରାର ପର୍ବ ହୋଲି ପାଳନ କରାଯାଉଛି। ଓଡ଼ିଶାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ପର୍ବ ଦୋଳପୂର୍ଣ୍ଣିମା ସହିତ ହୋଲିର ଅନନ୍ୟ ସମ୍ପର୍କ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୋଲି ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀମତୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ଆନନ୍ଦର ପର୍ବ ହୋଲି ସମାଜରେ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥାଏ। ହୋଲି ସାମାଜିକ ବନ୍ଧନକୁ ସୁଦୃଢ଼ କରି ସମସ୍ତଙ୍କ ମନରେ ଆଶାର ସଞ୍ଚାର କରିଥାଏ। ଏହି ପର୍ବ ବିବିଧତା ମଧ୍ୟରେ ଏକତାର ପ୍ରତୀକ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆନନ୍ଦ ହର୍ଷ ଓ ଉଲ୍ଲାସର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଭରିବା ସହ ଭାଇଚାରା ଓ ସାମାଜିକ ସଦ୍ଭାବନାକୁ ଆହୁରି ସୁଦୃଢ଼ କରୁ ବୋଲି କାମନା କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଗତକାଲି ଦୋଳପୂର୍ଣ୍ଣିମା ନୀତି ସହ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା। ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ କରାଯାଇ ଭୋଗମଣ୍ଡପ ପୂଜା ସମ୍ପୂର୍ଣ୍ଣ ହୋଇଥିଲା। ବଡ଼ିଭୋରରୁ ମହାପ୍ରଭୁଙ୍କ ସୁନାବେଶ ମୈଲମ ସହ ମହାସ୍ନାନ ପୂଜା ପୂର୍ଣ୍ଣ ହୋଇଥିଲା। ହୋଲି ଏବଂ ହୋଲି ପରବର୍ତ୍ତୀ ସମୟରେ ଅଘଟଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନଦୀଘାଟଗୁଡ଼ିକରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ସମ୍ବାଦ ଆମର ହସ୍ତଗତ ହୋଇଛି। ଅଘଟଣକୁ ରୋକିବା ପାଇଁ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି।
ଚେକିଂ ଜୋରଦାର କରାଯିବ। ଟୋଟାଲ 17 ମୋବାଇଲ ଟିମ୍ ରହିବେ। 30 ପ୍ଲାଟୁନ୍ ଫୋର୍ସ ମୁତୟନ ରହିବ ବିଭିନ୍ନ ଜାଗାରେ ବିଭିନ୍ନ ଅଫିସର ମାନଙ୍କ ସାଙ୍ଗେ। 85ଟା ଆମେ ପଏଣ୍ଟ ଥିବ ଯେଉଁ ଜାଗାରେ ଆମେ ଡ୍ରଙ୍କେନ୍ ଡ୍ରାଇଭିଂ ଚେକିଂ କରୁଥିବୁ। ଏହା ଛଡ଼ା 10ଟା ବାଥିଂ ପଏଣ୍ଟରେ ପୁଲିସ୍ ସତର୍କ ରହିବ, ଯେମିତି କୌଣସି ଦୁର୍ଘଟଣା ହେଉ।
ଭଦ୍ରକର ଆଖଣ୍ଡଳମଣିଙ୍କ ପୀଠରେ ଥିବା ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କୁ ଗତକାଲି ବିମାନରେ ନାଟମଣ୍ଡପକୁ ନିଆଯିବା ସହ ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି। 800ରୁ ଉର୍ଦ୍ଧ୍ୱ ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ଶୋଭାଯାତ୍ରାରେ ନିଆଯାଇ ମେଳଣ ପଡ଼ିଆରେ ଏକତ୍ରିତ କରାଯାଇଥିଲା। ଜିଲ୍ଲାର ମତୋ, କାଳିମୋଖା, ରାମଗୁଡ଼ା ଆଦି ସ୍ଥାନରେ ଦୋଳ ଉତ୍ସବ ପାଳିତ ହୋଇଯାଇଛି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ଘୋଷଣା କରାଯାଇଛି। ସେହିଭଳି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ ନିଜ ନାମ ଘୋଷଣା କରିଛନ୍ତି। ଶ୍ରୀ ରାୟଙ୍କୁ ବିଜେପି ପୂର୍ଣ୍ଣ ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିଜୁ ଜନତା ଦଳ ପକ୍ଷରୁ ପୂର୍ବରୁ ଦଳର ବରିଷ୍ଠ ନେତା ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଏବଂ ଡାକ୍ତର ଦତେଶ୍ୱର ହୋତାଙ୍କୁ ସାଧାରଣ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର ବାଇପାସ୍ ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ 3 ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ରାମେଶ୍ୱରରୁ ଟାଙ୍ଗୀ ପର୍ଯ୍ୟନ୍ତ 111 କିଲୋମିଟର ଦୀର୍ଘ ରିଙ୍ଗରୋଡ୍ ନିର୍ମାଣ ହେବ। ଆସନ୍ତା 30 ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପଶ୍ଚିମ ଏସିଆର କେତେକ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ ସେବା କମ୍ପାନୀଗୁଡ଼ିକ ପକ୍ଷରୁ 1200ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅଟକି ରହିଥିବା ଯାତ୍ରୀଙ୍କ ଯାତାୟତକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଆବଶ୍ୟକସ୍ଥଳେ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଅତିରିକ୍ତ କ୍ଷମତା ଉପଯୋଗ ମାଧ୍ୟମରେ ଯାତ୍ରୀଙ୍କ ସହଜ ଯାତାୟତକୁ ସୁନିଶ୍ଚିତ କରୁଛନ୍ତି। ଆଜି 58 ଉଡ଼ାଣର ଯୋଜନା କରାଯାଇଥିବା ମନ୍ତ୍ରଣାଳୟ କହିଛି। ଶାଲିମାର ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍ ବର୍ତ୍ତମାନ ନିୟମିତ ଭାବେ ଚଳାଚଳ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଟ୍ରେନ୍ ଜଳେଶ୍ୱର, ବସ୍ତା, ରୂପସା, ଜୁପୁରା, ବେତନଟି, କ୍ରିଷ୍ଣଚନ୍ଦ୍ରପୁର, ଜାମସୋଲ, ବାରିପଦା ଦେଇ ଚଳାଚଳ କରିବ। ସେହିଭଳି ଚାର୍ଲାପାଲି ଶାଲିମାର ଅମୃତ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ୱର ଦେଇ ଚଳାଚଳ କରିବ। ଭଞ୍ଜପୁର ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭଞ୍ଜପୁର ପୁରୀ ଏକ୍ସପ୍ରେସ୍ ମଧ୍ୟ ନିୟମିତ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଗଞ୍ଜାମର ଋଷିକୁଲ୍ୟା ମୁହାଣରେ ଅଲିଭ୍ ରିଡ୍ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ 1400ରୁ ଉର୍ଦ୍ଧ୍ୱ ଅଣ୍ଡାଦାନ ହୋଇଥିଲା। କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ଦିନର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି 20 ସହରର ତାପମାତ୍ରା 35 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 39 ଡିଗ୍ରୀ ରହିଥିଲା। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।